ଜଗତ ଜନ ହୋ ଏ କାହାଣୀ ଶୁଣ ଜଗତ ଜନ ହୋ ଏ କାହାଣୀ ଜାଣ କିଏ ସେ ଘଟକା ତାରିଣୀ ହୋ ତାରିଣୀ ହୋ ତାରିଣୀ ଶୁଣ ଜଗତ ଜନ ହୋ ଏ କାହାଣୀ ଶୁଣ ଜଗତ ଜନ ହୋ ଏ କାହାଣୀ ରାଇଜରୁ ଆସିଥିଲେ ପୁରୀରେ ପୁରୀ ଜାରିବି ଯେ ଏବେ ଘଟ ଗାଁରେ କାଞ୍ଚି ରାଇଜରୁ ଆସିଥିଲେ ପୁରୀରେ ପୁରୀ ଛାଡ଼ିବି ଯେ ଏବେ ଘଟ ଗାଁରେ ସତେ ସେ ଘଟ ଗାଁ ହୋଇବ ଘଣ୍ଟ ଗାଁ ଗୋଡ଼ାଇ ଘଣ୍ଟ ମା ପ୍ରଳୟ ଏବେ ସା ବଜିଲେ ମାନା କରିବେ ନିଶ୍ଚେ ଦୟା ଦୟାର ମୂରତି ସେ ତାରିଣୀ ହୋ ତାରିଣୀ ହୋ ତାରିଣୀ ଶୁଣ ଜଗତ ଜନ ହୋ ଏ କାହାଣୀ ଶୁଣ ଜଗତ ଜନ ହୋ ଏ କାହାଣୀ ଧୀରେ ଧୀରେ କଳି ଯୁଗ ସରି ଆସୁଛି ମହାପ୍ରଳୟର ବେଳ ମାଡ଼ି ଆସୁଛି ଧୀରେ ଧୀରେ କଳି ଯୁଗ ସରି ଆସୁଛି ମହାପ୍ରଳୟର ବେଳ ମାଡ଼ି ଆସୁଛି ଯୋଗିନୀ ଦେବେ ରଡ଼ି ଜୀବନ ଜୀବ ଧରି ଶୂନ୍ୟରୁ ଅଗ୍ନି ପଡ଼ି ଜିଅନ୍ତା ଦବ ପଡ଼ି ସକଳ ଦମ୍ଭ ଛାଡ଼ି ଡାକିଲେ ପାଦେ ପଡ଼ି ତାରିଲେ ତାରିବେ ସେ ତାରିଣୀ ହୋ ତାରିଣୀ ହୋ ତାରିଣୀ ଶୁଣ ଜଗତ ଜନ ହୋ ଏ କାହାଣୀ ଶୁଣ ଜଗତ ଜନ ହୋ ଏ କାହାଣୀ କଳ୍କି ଅବତାର ପ୍ରଭୁ ହୋଇବେ ବୋଲି ଆଗରୁ ତାରିଣୀ ସତେ ଆସିଲେ ଚାଲି କଳ୍କି ଅବତାର ପ୍ରଭୁ ହୋଇବେ ବୋଲି ଆଗରୁ ତାରିଣୀ ସତେ ଆସିଲେ ଚାଲି ଘଟ ଗାଁ ପିଠେ ରହି ଅମୃତ ବରସାଇ ପାପିର ପାପ ଧୋଇ ତ୍ରାହି କରିବା ପାଇଁ ଆସିଲେ ଇଚ୍ଛା ମୟୀ ଭକତ ରକ୍ଷା ପାଇଁ ତାରିଣୀ ମାୟା ବୁଝି ହୁଏନି 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 ଶୁଣ ଜଗତ ଜନ ହୋ ଏ କାହାଣୀ ଶୁଣ ଜଗତ ଜନ ହୋ ଏ କାହାଣୀ ଜାଣ କିଏ ସେ ଘଟ ଗାଁ ତାରିଣୀ ହୋ ତାରିଣୀ ହୋ ତାରିଣୀ ଶୁଣ ଜଗତ ଜନ ହୋ ଏ କାହାଣୀ ଶୁଣ ଜଗତ ଜନ ହୋ ଏ କାହାଣୀ।